ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର କୃଷକ, ପଶୁପାଳକ ଓ ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ଆଜି ନୂଆଦିଲ୍ଲୀରେ ଦୁଇଟି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିମନ୍ତେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ। ଇସ୍ରାଏଲ ଓ ଇଜିପ୍ଟ ଯାତ୍ରା କରି ପଣବନ୍ଦୀଙ୍କୁ ଆସନ୍ତାକାଲି ମୁକ୍ତ କରିବେ ଆମେରିକା ରାଷ୍ଟ୍ରପତି। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ 5 ୱିକେଟ୍ ବିନିମୟରେ 518 ରନ୍ ସଂଗ୍ରହ କରିଛି ଭାରତ। ଦେଶର କୃଷକ, ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଅନେକଗୁଡ଼ିଏ ଯୋଜନାର ଶୁଭାରମ୍ଭ କରିଛନ୍ତି। ପିଏମ୍ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏବଂ କୃଷକମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ ଦୁଇଟି ନୂଆ ଯୋଜନାର ଶୁଭାରମ୍ଭ କରାଯାଇଛି। ଏଥିଲାଗି 35,000 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଥିବା ଶ୍ରୀ ମୋଦି କହିଛନ୍ତି। ପ୍ରଥମ ଯୋଜନାଟି ପିଏମ୍ ଧନଧାନ୍ୟ କୃଷି ଯୋଜନା ଓ ଦେଶକୁ ଡାଲି କ୍ଷେତ୍ରରେ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ଦ୍ୱିତୀୟ ଯୋଜନାଟି ହେଉଛି ଦଲହନ ଆତ୍ମନିର୍ଭର ଅଭିଯାନ।
ଆଜ ଇସ୍ ଐତିହାସିକ ଦିନ ଦେଶ କି ଆତ୍ମନିର୍ଭରତା କେ ଲିଏ କିସାନୋଁ କେ କଲ୍ୟାଣ କେ ଲିଏ ଦୋ ମହତ୍ୱପୂର୍ଣ୍ଣ ନୟୀ ଯୋଜନାଓଁ କି ଶୁରୁଆତ ହୋ ରହି ହେ। ପହେଲି ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଅର୍ ଦୂସରି ଦଲହନ ଆତ୍ମନିର୍ଭରତା ମିଶନ। ୟେ ଦୋ ଯୋଜନା ଭାରତ କେ କରୋଡୋ କିସାନୋଁ କା ଭାଗ୍ୟ ବଦଲନେ କା କାମ କରେଗି। ଇନ୍ ଯୋଜନାଓଁ ପର ଭାରତ ସରକାର କରିବ 35,000 କରୋଡ ରୁପେ ସେ ଜ୍ୟାଦା ଖର୍ଚ୍ଚ କରନେ ବାଲି।
ଅବସରରେ ଶ୍ରୀ ମୋଦି କହିଛନ୍ତି, କୃଷି କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ପିଏମ୍ ଧନଧାନ୍ୟ କୃଷି ଯୋଜନାରେ ବଜାର ଉପଲବ୍ଧ କରିବାଠାରୁ ଏଥିରେ ସଂସ୍କାର ଆଣିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଦେଶର 100ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ। 3ଟି ମାନଦଣ୍ଡ ଜରିଆରେ ଏହି ଯୋଜନାର ସଫଳତା ମୂଲ୍ୟାଙ୍କନ କରାଯିବ।
ତେଜ ବିକାଶ କେ ଲିଏ ଅପନି କୃଷି ବ୍ୟବସ୍ଥା ମେ ଭି ସୁଧାର କରନା ଆବଶ୍ୟକ ଥା ଅର୍ ଇସ୍କି ଶୁରୁଆତ ହୁଇ 2014 କେ ବାଦ ସେ ହମନେ ଖେତୀ କୋ ଲେକର ପୁରାନୀ ସରକାରୋଁ କେ ଲାପରଓ୍ୱାହ ରବୈୟେ କୋ ବଦଲ ଦିଆ। हमने आप सभी किसानों के लिए उनके हित में बीज से लेकर बाजार तक अनगिनत रिफॉर्म किए, सुधार किए। इसके परिणाम आज हमारे सामने है। बीते 11 वर्षों में भारत का कृषि निर्यात करीब करीब 2 गुना हो गया।
प्रथमतः जमीर उत्पादन परिमाण, द्वितीय गोटे जमीन में कृषि कार्य होवार बारंबारता एवं तृतीय कृषक मान ऋण उपलब्धत सहजता।
पीएम धन धान्य कृषि योजना की प्रेरणा वही आकांक्षी जिलों का मॉडल है। इस योजना के लिए 100 जिलों का चयन बहुत सोच समझ कर किया गया है। 3 पैरामीटर्स पर इन जिलों का चुनाव किया गया है। खेत से कितनी पैदावार होती, दूसरा एक खेत में कितनी बार खेती होती और तीसरा किसानों को लोन या निवेश की कोई सुविधा है और है तो कितनी मात्रा में है।
ସେହିପରି ଦଲହନ ଆତ୍ମନିର୍ଭର ଅଭିଯାନରେ କେବଳ ଡାଲିଜାତୀୟ ଶସ୍ୟର ଉତ୍ପାଦନ ବୃଦ୍ଧି ନୁହେଁ, ବରଂ ଭବିଷ୍ୟତ ପିଢ଼ି ଯେଭଳି ଏ କ୍ଷେତ୍ରରେ ସଶକ୍ତ ହୋଇପାରିବେ ତାହା ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ସରକାର ନିରନ୍ତର ଭାବେ କୃଷକମାନଙ୍କୁ ସଶକ୍ତ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଯେଭଳି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ ହୋଇପାରିବ ସରକାର ମଧ୍ୟ ତାହା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶୁପାଳନ ହେଉ କିମ୍ବା ମତ୍ସ୍ୟଚାଷ ଅବା ମହୁ ଚାଷ, କ୍ଷୁଦ୍ର କୃଷକ ହୁଅନ୍ତୁ କିମ୍ବା ଭୂମିହୀନ ପରିବାର, ସମସ୍ତଙ୍କୁ ଏହି ଯୋଜନାଗୁଡ଼ିକର ଲାଭ ମିଳିବ ଏବଂ ସେମାନେ ଅଗ୍ରସର ହୋଇପାରିବେ। ନିଜ ଅଭିଭାଷଣରେ ଶ୍ରୀ ମୋଦି ନମୋ ଡ୍ରୋନ୍ ଦିଦିଙ୍କ ବିଷୟରେ କହିଛନ୍ତି, ଦେଶର କୃଷି କ୍ଷେତ୍ରରେ ସାର ଏବଂ କୀଟନାଶକ ସିଞ୍ଚନ କିଭଳି ଆଧୁନିକ ଉପାୟରେ ହୋଇପାରିବ ନମୋ ଡ୍ରୋନ୍ ଦିଦିମାନେ ତା'ର ନେତୃତ୍ୱ ନେଉଛନ୍ତି। ଆୟୋଜିତ ସମାରୋହରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେଇ କୃଷକମାନଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବହୁବିଧ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ,
କୃଷି ଯନ୍ତ୍ରୋଁ ପର ଜିଏସ୍ଟି କି ଦରୋଁ କୋ କମ୍ କରକେ କିସାନୋଁ କୋ ବଡ଼ି ରାହତ ଦି। ଛୋଟେ ଟ୍ରାକ୍ଟର ପେ 23,000 ରୁପିଆ ବଚେଙ୍ଗେ, 35 हॉर्स पावर के ट्रैक्टर पर लगभग 43,000 रुपया बचेंगे और बड़े ट्रैक्टर पर भी लगभग 65,000 रुपया तक बचेंगे। अलग अलग कृषि के यंत्र सस्ते हुए हैं। इसी मंच से आपने उद्घोषित किया था कि देश के हित सबसे ऊपर है और किसानों के हितों के साथ कोई समझौता नहीं होगा।
आपण माने संवाद सुनुछन्ति आकाशवाणी रु। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିହାର ବିଜେପି ଅଧ୍ୟକ୍ଷ ଦିଲୀପ ଜୟସ୍ୱାଲ କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ମଧ୍ୟରେ ସମସ୍ତ ବିଷୟ ଚୂଡ଼ାନ୍ତ ହୋଇଛି। ଅନ୍ୟପକ୍ଷରେ ଆର୍ଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, ମହାଗଠବନ୍ଧନରେ କୌଣସି ପ୍ରକାରର ମତଭେଦ ନାହିଁ। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି କୋର୍ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସକାଳେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବସିଥିବା ଜଣାପଡ଼ିଛି। ବିହାର ବିଜେପି ଦାୟିତ୍ୱରେ ଥିବା ବିନୋଦ ତାଓଡେଙ୍କ ବାସଗୃହରେ ଏହି ବୈଠକ ବସିଥିଲା। ବୈଠକ ପରେ ବିହାର ବିଜେପି ଅଧ୍ୟକ୍ଷ କହିଛନ୍ତି, ଦଳ ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ 3 ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସେହି ନାମଗୁଡ଼ିକ ଉପରେ ଆଲୋଚନା ଜାରି ରହିଛି। ସେ କହିଛନ୍ତି, କୋର୍ କମିଟି ବୈଠକ ପରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସେହି ବୈଠକରେ ଆସନ ଆବଶ୍ଚନ ନେଇ ନିଷ୍ପଭି ନିଆଯିବା ସହ ନାମ ଘୋଷଣା କରାଯିବ। ଆମ ପାଟନା ସମ୍ଭାଦଦାତା ଜଣାଇଛନ୍ତି, ଏନ୍ଡିଏର ସହଭାଗୀ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ମୁଖ୍ୟ ଉପେନ୍ଦ୍ର କୁଶୱାହା କହିଛନ୍ତି, ଆସନ ଆବଶ୍ଚନ ନେଇ କୌଣସି ଚୂଡ଼ାନ୍ତ ହୋଇନାହିଁ, ଏ ସମ୍ପର୍କରେ ଆଲୋଚନା ଜାରି ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଆଜି ଅପରାହ୍ନରେ ଏକ ବୈଠକ କରିବେ ବୋଲି ଜଣାପଡ଼ିଛି। ବୈଠକରେ ଆସନ ଆବଶ୍ଚନ ନେଇ ନିଷ୍ପଭି ଗ୍ରହଣ କରାଯିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଇସ୍ରାଏଲ୍ ଓ ଇଜିପ୍ଟ ଯାତ୍ରା କରି ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ଚୂଡ଼ାନ୍ତ କରିବେ। ସେଠାରେ ସେ ଚୁକ୍ତି ମୁତାବକ ପଣବନ୍ଦୀମାନଙ୍କୁ ମୁକ୍ତ କରିବେ। ପଣବନ୍ଦୀଙ୍କ ସହ 28 ମୃତଦେହ ମଧ୍ୟ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଉଭୟ ଦେଶ ମଧ୍ୟରେ ବହୁଦିନର ସଂଘର୍ଷ ପରେ ଅସ୍ତ୍ରବିରତିକୁ ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ସଫଳତା ଭାବେ ବର୍ଷ୍ଣନା କରିଛନ୍ତି। ସୂଚନାଯୋଗ୍ୟ, ଗତ 2 ଧରି ଉଭୟ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ଅସ୍ତ୍ରବିରତି ଚୁକ୍ତି ଲାଗୁ ହୋଇଛି। 2023 ହମାସ ଆକ୍ରମଣରେ 1,000 ଅଧିକ ଇସ୍ରାଏଲ୍ ନାଗରିକଙ୍କ ମୃତ୍ୟୁ ହେବା ପରେ ଇସ୍ରାଏଲ୍ ଲଗାତାର ଭାବେ ହମାସ ଉପରେ ଆକ୍ରମଣ କରିଆସୁଛି। ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଟ୍ରମ୍ପ ଉଭୟ ପକ୍ଷ ମଧ୍ୟରେ ଶାନ୍ତି ସ୍ଥାପନ ଓ ଅସ୍ତ୍ରବିରତି ପାଇଁ ଚାପ ପ୍ରୟୋଗ କରି ଆସୁଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀ ରେଳ ଷ୍ଟେସନ୍ ପରିଦର୍ଶନ କରି ନୂତନ ଭାବେ ନିର୍ମିତ ଯାତ୍ରୀ ସୁବିଧା କେନ୍ଦ୍ର ବୁଲି ଦେଖିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶ୍ରୀ ବୈଷ୍ଣବ କହିଛନ୍ତି, ଯାତ୍ରୀ ସୁବିଧା କେନ୍ଦ୍ର ଦ୍ୱାରା ଯାତ୍ରୀମାନଙ୍କ ସହଜ ଯାତାୟତ ବ୍ୟବସ୍ଥା କରାଯିବା ସହ ଷ୍ଟେସନ୍ରେ ଯେଭଳି ଭିଡ଼ ନ ଜମିବ ସେଥିଲାଗି ପଦକ୍ଷେପ ନିଆଯିବ। ସେ କହିଛନ୍ତି, ଷ୍ଟେସନ୍ ଭିତରେ ଥିବା ଟିକେଟ୍ କାଉଣ୍ଟରକୁ ଏହି ସୁବିଧା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ସେ କହିଛନ୍ତି, ଆଗାମୀ ଦୀପାବଳି ଓ ଛଟ୍ ପୂଜା ପାଇଁ 12,000 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏବେ କିଛି କ୍ରୀଡ଼ା ସମ୍ବାଦ ଆମ ସମ୍ବାଦପାଠଙ୍କଠାରୁ।
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ଭାରତ 5 ବିନିମୟରେ 518 ରନ୍ ସଂଗ୍ରହ କରିଛି। ଏଥିସହିତ ଭାରତ ଇନିଙ୍ଗ୍ ସମାପ୍ତି ଘୋଷଣା କରିଛି। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଚାଲିଥିବା ଏହି ଟେଷ୍ଟ ମ୍ୟାଚ୍ରେ ଭାରତର ଓପନର ଯଶସ୍ୱୀ ଜୟସ୍ୱାଲ ସର୍ବାଧିକ 175 ରନ୍ ସଂଗ୍ରହ କରିଛନ୍ତି। ଗତକାଲି ଭାରତ 308 ରନ୍ କରିଥିବା ବେଳେ ଯଶସ୍ୱୀ ଜୟସ୍ୱାଲ 173 ରନ୍ କରିଥିଲେ। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ 5 9 ରନ୍ ସଂଗ୍ରହ କରିଛି। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଭାରତୀୟ ସମୟ ଅପରାହ୍ନ 3 କଲମ୍ବୋଠାରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଗୁଆହାଟୀର ବର୍ଷାପାର ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ 100 ରନ୍ରେ ବାଂଲାଦେଶକୁ ପରାସ୍ତ କରି ପ୍ରତିଯୋଗିତାରେ ପ୍ରଥମ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 227 ରନ୍ ସ୍କୋର କରିଥିଲା। ଏହାର ଜବାବରେ ବାଂଲାଦେଶ 39 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 127 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ଆଦିତ୍ୟ ନାରାୟଣ ଦାସ।
ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର କୃଷକ, ପଶୁପାଳକ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ଆଜି ନୂଆଦିଲ୍ଲୀରେ 2 ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିମନ୍ତେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ। ଇସ୍ରାଏଲ୍ ଓ ଇଜିପ୍ଟ ଯାତ୍ରା କରି ପଣବନ୍ଦୀଙ୍କୁ ଆସନ୍ତାକାଲି ମୁକ୍ତ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ 5 ବିନିମୟରେ 518 ରନ୍ ସଂଗ୍ରହ କରିଛି ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।